આકાશવાણી ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦିଲ୍ଲୀର ଲାଲକିଲ୍ଲାଠାରେ କାର୍ ବିସ୍ଫୋରଣ ଜନିତ ସନ୍ତାସବାଦୀ କାର୍ଯ୍ୟକଳାପକୁ କେନ୍ଦ୍ର କ୍ୟାବିନେଟ୍ର ଦୃଢ଼ ନିନ୍ଦା। ପ୍ରକଳ୍ପ ଚିତା ଅଧୀନରେ ଭାରତକୁ ଆଜି 8 ଚିତାବାଘ ହସ୍ତାନ୍ତର କରିବ ବୋତ୍ସୁଆନା। ବିହାର ବିଧାନସଭା ନିର୍ବାଚନ ସମେତ 7 ରାଜ୍ୟର 8 ବିଧାନସଭା ଆସନ ଲାଗି ହୋଇଥିବା ଉପନିର୍ବାଚନର ଆସନ୍ତାକାଲି ହେବ ଭୋଟ ଗଣତି। ରପ୍ତାନୀ ସାମର୍ଥ୍ୟ ରଖିଥିବା ସମସ୍ତ ଜନଜାତି ଉତ୍ପାଦକୁ ଆନ୍ତର୍ଜାତିକ ବଜାରରେ ପ୍ରୋତ୍ସାହିତ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବେ ସରକାର, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ କୋଲକାତାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ପ୍ରତି ଦିଲ୍ଲୀର ଲାଲକିଲ୍ଲାଠାରେ ଏକ କାର୍ ବିସ୍ଫୋରଣ ଜନିତ ସନ୍ତାସବାଦୀ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରାଯାଇଛି। ଏଥିସହିତ ଏହି ବିସ୍ଫୋରଣରେ ଜୀବନହାନି ହୋଇଥିବାରୁ ଦୁଃଖ ପ୍ରକାଶ କରାଯିବା ସହିତ ମୃତକଙ୍କ ସମ୍ମାନାର୍ଥେ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି। ଦେଶର ଏବଂ ପ୍ରତ୍ୟେକ ନାଗରିକଙ୍କର ସୁରକ୍ଷା ଦିଗରେ ସରକାର ଏହି ବୈଠକରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ ଏହି ବିସ୍ଫୋରଣରେ ଜୀବନହାନୀ ହୋଇଥିବା ମୃତକଙ୍କ ପରିବାରବର୍ଗ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଏହାକୁ ଏକ କାପୁରୁଷ କାର୍ଯ୍ୟ ଭାବେ ଅଭିହିତ କରିବା ସହିତ ଯେକୌଣସି ପ୍ରକାର ସନ୍ତାସବାଦୀ କାର୍ଯ୍ୟ ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରାଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ବିସ୍ଫୋରଣ ପରେ ଦେଶର ସୁରକ୍ଷା ସଂସ୍ଥା ବିଭିନ୍ନ ପକ୍ଷ ଏବଂ ନାଗରିକଙ୍କ ସହିତ ଉତ୍ତମ ତାଳମେଳ ସଙ୍ଗେ ସମୟୋପଯୋଗୀ ପଦକ୍ଷେପ ନେଇଥିବାରୁ କ୍ୟାବିନେଟ୍ ଏହାର ପ୍ରଶଂସା କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିବିଶେଷ, ସେମାନଙ୍କ ସହଯୋଗୀ ତଥା ପ୍ରାୟୋଜକଙ୍କୁ କଠୋର ଶାସ୍ତି ଦିଆଯିବା ଲାଗି ତଦନ୍ତ ପ୍ରକ୍ରିୟାକୁ ଏକ ପେସାଦାର ମନୋବୃତ୍ତି ସହିତ ତ୍ୱରାନ୍ୱିତ କରିବାକୁ କ୍ୟାବିନେଟ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରପ୍ତାନୀ ପ୍ରୋତ୍ସାହନ ମିଶନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଭାରତର ରପ୍ତାନୀ କାରବାରକୁ ଅଧିକ ସଶକ୍ତ କରିବା, ବିଶେଷ କରି MSME କ୍ଷେତ୍ର ଏବଂ ପ୍ରଥମଥର ରପ୍ତାନୀ କରୁଥିବା ସଂସ୍ଥା ଓ ଶ୍ରମିକମାନଙ୍କର କଲ୍ୟାଣ ଲାଗି 2025-26 କେନ୍ଦ୍ରୀୟ ବଜେଟ୍ରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା ଓ ଏଥିଲାଗି 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଚଳିତ ଆର୍ଥିକ ବର୍ଷରୁ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଏହି ମିଶନ କାର୍ଯ୍ୟ କରିବ। ବିଶ୍ୱସ୍ତରରେ ବାଣିଜ୍ୟିକ ଆହ୍ୱାନଗୁଡ଼ିକର ସଫଳ ମୁକାବିଲା କରିବା ସହିତ ଏହି ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି,
आज ये एक्सपोर्ट प्रमोशन मिशन स्टार्ट किया गया है। 25,060 करोड़ रुपए का इसका आउटले है, 6 साल की इसकी अवधि है और इसमें बहुत ही कॉम्प्रिहेंसिव तरीके से पूरे कंप्लीट एक्सपोर्ट के इकोसिस्टम को सपोर्ट करने का इसमें डिसीजन लिया। प्रायोरिटी उन सेक्टर्स को दी जाएगी जिनके ऊपर अभी एक एडवर्स इम्पैक्ट है, जैसे टेक्सटाइल है, लेदर है, जेम्स ज्वेलरी है, इंजीनियरिंग गुड्स और मेरीन प्रोडक्ट।
केंद्र कैबिनेट रो अन्य एक निष्पत्ति संपर्क में सूचना दे श्री वैष्णव कहते, सीजियम, ग्राफाइट, रुबिडियम ଏବଂ ଜିର୍କୋନିୟମ ଭଳି 4 ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ ଉପରେ ସଂଶୋଧିତ ରୟାଲ୍ଟି ହାର ସମ୍ପର୍କିତ ଏକ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାଦ୍ୱାରା ଏହି 4 ଖଣିଜ ଦ୍ରବ୍ୟ ଥିବା ବ୍ଲକ୍ଗୁଡ଼ିକୁ ନିଲାମ କରିବା ଲାଗି ପ୍ରୋତ୍ସାହିତ କରାଯାଇପାରିବ। ଏତଦ୍ବ୍ୟତୀତ ଏହି 4 ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମେତ ସେଥିମଧ୍ୟରେ ଥିବା ଲିଥିୟମ୍, ଟଙ୍ଗଷ୍ଟନ୍, ନିଓବିୟମ୍ ଭଳି ଖଣିଜ ଦ୍ରବ୍ୟର ଘରୋଇ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଏହାର ଆମଦାନୀ ହ୍ରାସ ପାଇବ। ଏହାଦ୍ୱାରା ଦେଶରେ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରକଳ୍ପ ଚିତା ଅଧୀନରେ ଆଜି ବୋତ୍ସୁଆନା ଭାରତକୁ ଚିତାବାଘ ହସ୍ତାନ୍ତର କରିବ। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ତାଙ୍କର ବୋତ୍ସୁଆନା ପ୍ରତିପକ୍ଷ ଡୁମା ବୋକଙ୍କ ମଧ୍ୟରେ ଅନୁଷ୍ଠିତ ଦ୍ୱିପକ୍ଷୀୟ ବୈଠକ ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅନୁଯାୟୀ ବୋତ୍ସୁଆନା ଭାରତକୁ 8 ଚିତାବାଘ ହସ୍ତାନ୍ତର କରିବ। ଏହି ବାଘ ବିଲୁପ୍ତ ହେବାର ଦଶନ୍ଧି ପରେ ବିଦେଶରୁ ଭାରତକୁ ଚିତା ଅଣାଯିବା କାର୍ଯ୍ୟକ୍ରମ ସରକାରଙ୍କ ଏକ ଅନନ୍ୟ ପଦକ୍ଷେପ। ଏଥିଲାଗି ରାଷ୍ଟ୍ରପତି ମୁର୍ମୁ ବୋତ୍ସୁଆନାକୁ ଧନ୍ୟବାଦ ଦେବା ସହିତ ଭାରତ ଏହି ଚିତାଗୁଡ଼ିକର ଉତ୍ତମ ଯତ୍ନ ନେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି ଅନୁକୂଳ ପରିବେଶଗତ ଲକ୍ଷ୍ୟ ହାସଲ ଏବଂ ଜୈବ ବିବିଧତାକୁ ପ୍ରୋତ୍ସାହନ ଦେବା ଦିଗରେ ଉଭୟ ଦେଶ ମଧ୍ୟରେ ହୋଇଥିବା ପ୍ରକଳ୍ପ ଚିତା ଚୁକ୍ତିନାମା ସହାୟକ ହେବ ବୋଲି ରାଷ୍ଟ୍ରପତି ଡୁମା ବୁକ କହିଛନ୍ତି। ବୋତ୍ସୁଆନା ଗସ୍ତ ଶେଷ କରିବା ପୂର୍ବରୁ ଆଜି ରାଷ୍ଟ୍ରପତି ମୁର୍ମୁ ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସହିତ ଭାବ ବିନିମୟ କରିବେ। ଗତକାଲି ରାଷ୍ଟ୍ରପତି ମୁର୍ମୁଙ୍କ ସମ୍ମାନାର୍ଥେ ତାଙ୍କର ବୋତ୍ସୁଆନା ପ୍ରତିପକ୍ଷ ଏକ ନୈଶ ଭୋଜିର ଆୟୋଜନ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ଆସନ୍ତାକାଲି ଅନୁଷ୍ଠିତ ହେବ। ରାଜ୍ୟର 38 ଜିଲ୍ଲାରେ 46 ଗଣତି କେନ୍ଦ୍ରରେ ଏହି ଭୋଟ ଗଣତି କାର୍ଯ୍ୟ କରାଯିବ। ଆସନ୍ତାକାଲି ସକାଳ 8 ଏହି ଗଣତି ଆରମ୍ଭ ହେବ। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ରାଜନୈତିକ ଭାଗ୍ୟ ବନ୍ଦ ହୋଇ ରହିଥିବା ଇଭିଏମ୍ଗୁଡ଼ିକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍ଗୁଡ଼ିକରେ ରଖାଯାଇଛି। ଏହି ସୁରକ୍ଷା ଦାୟିତ୍ୱରେ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଓ ରାଜ୍ୟ ପୁଲିସ୍ ବାହିନୀକୁ ନିୟୋଜିତ କରାଯାଇଛି। ଏତଦ୍ବ୍ୟତୀତ ସିସିଟିଭି ମାଧ୍ୟମରେ ସତର୍କ ଦୃଷ୍ଟି ରଖାଯିବା ସହିତ ପ୍ରତ୍ୟେକ ଷ୍ଟ୍ରଙ୍ଗ ରୁମ୍ ପରିସରରେ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି। ଗଣତି ସମୟରେ 17C ଫର୍ମ ଓ ଇଭିଏମ୍ ତଥ୍ୟ ମଧ୍ୟରେ ଯଦି କୌଣସି ପ୍ରକାର ଅମେଳ ଦେଖାଯାଏ, ତେବେ ସେଭଳି କ୍ଷେତ୍ରରେ ଭିଭିପାଟ୍ ଗଣତି କରିବା ବାଧ୍ୟତାମୂଳକ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବିହାର ନିର୍ବାଚନ ସହିତ ଦେଶରେ ଓଡ଼ିଶାର ନୂଆପଡ଼ା ସମେତ 7 ରାଜ୍ୟର 8 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ରାଜ୍ୟର ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା ଜାମ୍ମୁ କାଶ୍ମୀରର ବୁଡ଼ଗାଓଁ ଏବଂ ନାଗ୍ରାଟୋ, ରାଜସ୍ଥାନର ଆଣ୍ଟା, ଝାଡ଼ଖଣ୍ଡର ଘଟଶୀଳ, ତେଲଙ୍ଗାନାର ଜୁବ୍ଲି ହିଲ୍ସ, ପଞ୍ଜାବର ତରନ୍ତାରନ୍ ଏବଂ ମିଜୋରାମର ଡମ୍ଫା। ଏହିସବୁ ଉପନିର୍ବାଚନର ଭୋଟ ଗଣତି ମଧ୍ୟ ଆସନ୍ତାକାଲି ଅନୁଷ୍ଠିତ ହେବ। ରପ୍ତାନୀ ସାମର୍ଥ୍ୟ ରଖିଥିବା ସମସ୍ତ ଜନଜାତି ଉତ୍ପାଦକୁ ଆନ୍ତର୍ଜାତିକ ବଜାରରେ ପ୍ରୋତ୍ସାହିତ କରିବା ଲାଗି ସରକାର ସମସ୍ତ ପଦକ୍ଷେପ ନେବେ ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଜନଜାତି ବ୍ୟବସାୟିକ କନ୍କ୍ଲେଭ୍ 2025 ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋୟଲ କହିଛନ୍ତି, ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ବଜାରରେ ଜନଜାତି ଉତ୍ପାଦ ଏବଂ କାରିଗରୀର ପ୍ରଚୁର ସମ୍ଭାବନା ରହିଛି। ଏଭଳି ଉତ୍ପାଦଗୁଡ଼ିକର ଉପଯୁକ୍ତ ବିପଣନ ସହିତ ଯେଭଳି ରପ୍ତାନୀ କାରବାରକୁ ସଶକ୍ତ କରାଯାଇପାରିବ ସେଥିଲାଗି ସରକାର ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏ ଦିଗରେ ସରକାରଙ୍କ ଅନ୍ୟ ଏକ ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ଗୋୟଲ କହିଛନ୍ତି, କେନ୍ଦ୍ରୀୟ ବଜେଟ୍ରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଲାଗି ବଜେଟ୍ ପରିମାଣକୁ ଚଳିତ ବର୍ଷ ପ୍ରାୟ 50% ବୃଦ୍ଧି କରାଯାଇଛି। ଏତଦ୍ବ୍ୟତୀତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀର ଉତ୍ପାଦନ କ୍ଷେତ୍ରରେ ନିୟୋଜିତ ପ୍ରାୟ 12 ଜନଜାତି ସମ୍ପ୍ରଦାୟ ବ୍ୟକ୍ତିଙ୍କ କଲ୍ୟାଣ ଲାଗି ସରକାର 3900 ବନ୍ଧନ କେନ୍ଦ୍ର ସ୍ଥାପନ କରିଛନ୍ତି। ଏହି କେନ୍ଦ୍ରଗୁଡ଼ିକୁ ବ୍ୟାପାର ଧନୀରେ ରୂପାନ୍ତରିତ କରିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ଶ୍ରୀ ଗୋୟଲ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ଜନଜାତି ସମ୍ପ୍ରଦାୟ ହେଉଛନ୍ତି ପ୍ରାକୃତିକ ସମ୍ପଦ ଓ ଜ୍ଞାନର ତତ୍ତ୍ୱାବଧାରକ। ଦେଶର ଜନଜାତି ବହୁଳ ଅଞ୍ଚଳରେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଓ ହସ୍ତତନ୍ତ ଉତ୍ପାଦର ଭଣ୍ଡାର ରହିଛି। ଦେଶର ବିକାଶ କ୍ଷେତ୍ରରେ ଜନଜାତିଙ୍କର ଏହି କ୍ଷମତାକୁ ସମୃଦ୍ଧିରେ ପରିଣତ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଓରାମ କହିଛନ୍ତି। ଦେଶରେ ଗତ 1 ଦଶନ୍ଧି ମଧ୍ୟରେ ପ୍ରାୟ 21% ଯକ୍ଷ୍ମା ରୋଗୀ ହ୍ରାସ ପାଇଛନ୍ତି। ଏହି ହାର ବିଶ୍ୱସ୍ତରର ହାରଠାରୁ 2 ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। 2015 ଦେଶରେ ପ୍ରତି 1 ଜନସଂଖ୍ୟାରେ 237 ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଥିବା ସମୟରେ 2024 ଏହି ସଂଖ୍ୟା 187କୁ ହ୍ରାସ ପାଇଛି। ସେହିଭଳି 2015 ପ୍ରତି 1 ଲୋକଙ୍କ ମଧ୍ୟରେ 28 ଯକ୍ଷ୍ମା ସଂକ୍ରମଣରେ ମୃତ୍ୟୁ ହେଉଥିବା ବେଳେ ଗତବର୍ଷ ଏହା 21କୁ ହ୍ରାସ ପାଇଛି। ଦେଶରେ ଯକ୍ଷ୍ମାର ମୂଳୋତ୍ପାଟନ କରିବା ଲାଗି ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ, ନିକ୍ଷୟ ପୋଷଣ ଯୋଜନା ଆଦି କାର୍ଯ୍ୟକାରୀ କରାଯାଉଛି। ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର 2025 ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଦାନ କରାଯିବ। ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ ଶିଶୁ ସାହିତ୍ୟରେ କ୍ଷେତ୍ରରେ ଏହି ବାର୍ଷିକ ପୁରସ୍କାର ପ୍ରଦାନ କରିବେ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମନୋନୀତ ହୋଇଥିବା ଲେଖକମାନଙ୍କୁ କାଂସ୍ୟ ଫଳକ ସହିତ 50,000 ଚେକ୍ ମଧ୍ୟ ପ୍ରଦାନ କରାଯିବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 2 ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତାକାଲି କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦିଲ୍ଲୀର ଲାଲକିଲ୍ଲାଠାରେ କାର୍ ବିସ୍ଫୋରଣ ଜନିତ ସନ୍ତାସବାଦୀ କାର୍ଯ୍ୟକଳାପକୁ କେନ୍ଦ୍ର କ୍ୟାବିନେଟ୍ର ଦୃଢ଼ ନିନ୍ଦା। ପ୍ରକଳ୍ପ ଚିତା ଅଧୀନରେ ଭାରତକୁ ଆଜି 8 ଚିତାବାଘ ହସ୍ତାନ୍ତର କରିବ ବୋତ୍ସୁଆନା। ବିହାର ବିଧାନସଭା ନିର୍ବାଚନ ସମେତ 7 ରାଜ୍ୟର 8 ବିଧାନସଭା ଆସନ ଲାଗି ହୋଇଥିବା ଉପନିର୍ବାଚନର ଆସନ୍ତାକାଲି ହେବ ଭୋଟ ଗଣତି। ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 2 ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ କୋଲକାତାରେ। ସମ୍ବାଦ ଶେଷ ହେଲା।